ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟସଭାର ନାରୀଶକ୍ତି ବନ୍ଦନ ଉପରେ ଜାରି ରହିଛି ଆଲୋଚନା। ଆଉ କିଛି ସମୟ ଆଉଥରୁ ହେବା ଭୋଟ। ଖରିଫ ଋତୁ ଲାଗି ସାରର ଉପଲବ୍ଧ ଆଉ ସୁଷମ ବଣ୍ଟନ ବାବଦେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକେ ନକ୍ସଲମୁକ୍ତ ଘୋଷଣା କଲେ ରାଜ୍ୟ ସରକାର। ଆଉ ବଢ଼ତି ଖରାକେ ନଜରଥି ରଖିକରି ବଲାଙ୍ଗୀର ଆଉ ସୁବର୍ଣ୍ଣପୁର ଜିଲ୍ଲାନୁ ଆଇବା କାଲିଠାନୁ ବନ୍ଦ ରହିବା ସବୁ ଶିକ୍ଷାନୁଷ୍ଠାନ। ଲୋକସଭା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ବିଧାନସଭା ନ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ସହିତ ଅଲଗା ଦୁଇଟା ବିଧେୟକ ଉପରେ ଏହାଦେ ସଂସଦନ ଆଲୋଚନା ଜାରି ରହିଛି। ସମ୍ଭିଧାନ 131 ସଂଶୋଧନ ବିଧେୟକ, ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ଉପରେ ରାଜ୍ୟସଭାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉତ୍ତର ରଖିକରି କହିଛନ୍, ସନ୍ତୁଳିତ ସମାବେଶୀ ବ୍ୟବହାରିକ ଲୋକତନ୍ତ୍ର ଢାଞ୍ଚା ପ୍ରସ୍ତୁତ କରିବା ଲାଗି ସମ୍ଭିଧାନ ସରକାରଙ୍କ ଉପରେ ନ୍ୟସ୍ତ କରସନ୍। ଏହାଦେ ସରକାରଙ୍କ ଉପରେ ଏହି ଦାୟିତ୍ୱ ରହିଥିବାର ଶ୍ରୀ ଶାହା କହିଛନ୍।
देश की जनता के सामने स्पष्ट करना चाहता हूं कि ये जो विरोध है वो इम्प्लीमेंटेशन का नहीं है। ये विरोध केवल और केवल महिला आरक्षण का ही विरोध। और माननीय, मैं ये बात को जब बोलता हूं तब मेरी जिम्मेदारी बनती है कि सदन को इस बात से मैं कन्विंस करूं कि तरीकों का विरोध नहीं है, बिल के तत्व का, महिलाओं के आरक्षण का विरोध।
ସଂରକ୍ଷଣ ସହିତ 2029 ନିର୍ବାଚନ କରାବାର ଲାଗି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍। ସୁଶାସନ ଲାଗି ସୀମା ନିର୍ଦ୍ଧାରଣର ଆବଶ୍ୟକତା ବହୁତ ଜରୁରୀ ଆଏ ବୋଲି ଶ୍ରୀ ଶାହା ଗୃହନ କହିଛନ୍। ଆଉ କିଛି ସମୟ ଆଉଥରୁ ବିଧେୟକ ଉପରେ ଭୋଟ୍ ଗ୍ରହଣ କରାଯିବା। ସମ୍ଭିଧାନର 106 ସଂଶୋଧନ ଅନୁସାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗଲାକାଲିଠାରୁ କାର୍ଯ୍ୟକାରୀ ହୋଇଛି। 2023 ସଂଶୋଧନ ଇ ଅଧିନିୟମ ପାରିତ ହେବା ଋତୁରୁ ସଂଘୀୟ ଢାଞ୍ଚାର ସବୁ ସ୍ତରର ମହିଳାମାନଙ୍କର ଭାଗିଦାରିତାକେ ନିଶ୍ଚିତ କରାଯାଇଥିଲା। ଅଧିନିୟମ ଅନୁସାରେ ଲୋକସଭା, ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କ୍ଷେତ୍ରର 1/3 ଆସନ ମହିଳାମାନଙ୍କ ଲାଗି ସଂରକ୍ଷିତ ରହିବା। ହରିବଂଶ ନାରାୟଣ ସିଂହ 3 ଥର ଲାଗି ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍। ରାଜ୍ୟସଭାର ଗୃହ ନେତା ଜେପି ନଡ୍ଡା ପ୍ରସ୍ତାବ ଆଗତ କରିବା ଋତୁରୁ ତାଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ହରିବଂଶଙ୍କୁ 3 ଥର ଲାଗି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାର ଶୁଭେଚ୍ଛା ଜଣାଇଛନ୍। ଶ୍ରୀ ମୋଦି କହିଛନ୍, ଉପାଧ୍ୟକ୍ଷ ଭାବେ ହରିବଂଶଙ୍କର ଅଭିଜ୍ଞତା ତାଙ୍କ ନେତୃତ୍ୱକେ ଆହୁରି ପ୍ରଭାବଶାଳୀ କରିଛି। ଗୃହକେ ଗଠନମୂଳକ ଭାବେ ଚଲାବାର ଦିଗେ ତାଙ୍କର ଅବଦାନ ପ୍ରଶଂସନୀୟ ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
हमने सबने हरिवंश जी के नेतृत्व में सदन की शक्ति को और अधिक प्रभावी होते हुए भी देखा है और मैं कह सकता हूं कि केवल सदन की कार्यवाही का संचालन ही नहीं, वे अपने जीवन के जो भूतकाल के अनुभव है उसको भी बहुत ही सटीक तरीके से सदन को समृद्ध करने में उपयोग लाते हैं। उनका ये अनुभव पूरी कार्यवाही को, संचालन को और सदन के माहौल को और अधिक परिपक्व बनाता है।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର ଖରିଫ ଋତୁ ଲାଗି ସାର ଉପଲବ୍ଧତା ବାବଦେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ଖରିଫ ଋତୁଥି ସାରର ସୁଷମ ବଣ୍ଟନ ବାବଦେ ସମୀକ୍ଷା କରିଛନ୍। କଳାବଜାରୀ ଆଉ ଅବୈଧ ମହଜୁଦକାରୀଙ୍କ ବିରୁଦ୍ଧେ କଡ଼ା କାର୍ଯ୍ୟାନୁଷ୍ଠାନ, ସିମ୍ନା ଇଲାକାନ ଚୋରାଚାଲାଣକେ ରୋକବାର, ପଞ୍ଚାୟତ ସ୍ତରର ନିରୀକ୍ଷଣ ସମିତି ଗଠନ, ଚାଷୀମାନଙ୍କ ଡିଜିଟାଲ ପଞ୍ଜୀକରଣକେ ତୁର୍ତ୍ତି କରବାର ଆଉ ସନ୍ତୁଳିତ ସାର ବ୍ୟବହାରକେ ନେଇକରି ସଚେତନତା ବଢ଼ାବାର ବାବଦେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ସେନ୍ତା ସାର ବିକ୍ରି କେନ୍ଦ୍ରମାନଙ୍କେ ଷ୍ଟକ୍ ଆଉ ଦର ବାବଦ ସୂଚନା ଓଡ଼ିଆ ଭାଷାଥି ପ୍ରଦର୍ଶନ କରବାରକେ ବି ସେ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳମାନେ ଆବାସୀ ଜରିଆ ଯୋଗ ଦେଇଥିଲେ। ରାଇଜେ ଜଙ୍ଗଲ ନିଆଁ ରୋକବାର ଲାଗି କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳର ବ୍ୟବହାର କରାଯାଉଛି ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ଆଦିବାସୀମାନଙ୍କର ପରମ୍ପରା ଅନୁସାରେ ଚାଷ ଲାଗି ସେମାନେ ନିଆଁ ଲଗାସନ୍। ଜଙ୍ଗଲ ବିଭାଗ ଏଥିଲାଗି ସେମାନଙ୍କର ଉପରେ ଖାସ୍ ନଜର ରଖିଛି। ଇତାର ସହିତ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ଗାଁର ଲୁକର ସହିତ ତାଲମେଲ ରଖିକରି ବିଭାଗୀୟ ଅଧିକାରୀମାନେ କାମ କରୁଛନ୍ ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଓଡ଼ିଶାକେ ଧାରିଜ ସମୟ ଭିତରେ ନକ୍ସଲ ମୁକ୍ତ ଘୋଷଣା କରିଛନ୍। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଇବାବଦେ ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍, ଓଡ଼ିଶାନ ନକ୍ସଲ ଗତିବିଧି ପୂରାପୂରି ଶେଷ ହୋଇଛି। ପଡ଼ୋଶୀ ରାଜ୍ୟନ ନକ୍ସଲ କାର୍ଯ୍ୟକଳାପ ଜାରି ରହିଥିବାନ ରାଜ୍ୟ ପୁଲିସ ଖାସ୍ ନଜର ରଖିଛି। ଇତାର ସହିତ ସିମ୍ନା ରାଜ୍ୟମାନଙ୍କର କାର୍ଯ୍ୟକଳାପ ଉପରେ ପୁଲିସ ନଜର ରଖିଛି ବୋଲି ଶ୍ରୀ ଖୁରାନିଆ କହିଛନ୍। ଦେଶକେ ପୂରାପୂରି ଭାବେ ନକ୍ସଲ ମୁକ୍ତ କରବାର ଲାଗି କେନ୍ଦ୍ର ସରକାରଙ୍କ ତରଫୁ ଗଲା ମାର୍ଚ୍ଚ 31 ତାରିଖ ସମୟ ଧାରିଜ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରନ ଆଜି 3 ନମ୍ବର ଦିନେ ଭିତର ରତ୍ନଭଣ୍ଡାର ଗନ୍ତି କାମ ହୋଇଛି। ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ସକାଳ ଧୂପ ନୀତି ଉତ୍ରୁ ଗଣତି ମନ୍ତି ପ୍ରକ୍ରିୟା ମୂଲ ହୋଇଥିଲା। 1978 ତାଲିକା ସହିତ ମେଲ୍ କରାଯାଇକରି ଗଣତି କାମ କରାଯାଉଛି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଗଣତି ମନ୍ତି ପ୍ରକ୍ରିୟାଥି ସାମିଲ ଅଛନ୍। ଗଲାକାଲି ତକ ପାଖାପାଖି 80 ପ୍ରକାର ରତ୍ନ ଅଳଙ୍କାରର ଗଣତି କରାଯାଇଥିବାର ଜଣାପଡ଼ିଛି। ଏହି ସମୟତି ଭକ୍ତମାନେ ବାହାର କାଠ ପାଶୁ ମହାପୁରୁମାନଙ୍କର ଦର୍ଶନ କରୁଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 21 ତାରିଖ ରାଉରକେଲା ଗସ୍ତି ଆସୁଛନ୍। ଏଥିଲାଗି ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଆଜି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଷ୍ଟ୍ରପତିଙ୍କର ଗସ୍ତ କାର୍ଯ୍ୟକ୍ରମ ଯେନ୍ତା ତ୍ରୁଟିଶୂନ୍ୟ ହେବା ସେଥିଲାଗି ପ୍ରସ୍ତୁତିକେ ସୁନିଶ୍ଚିତ କରବାର ଆଉ ତାର ତଦାରଖ ଉପରେ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗର ସଚିବ ଆଉ ଅଧିକାରୀମାନଙ୍କୁ ଜରୁରୀ ନିର୍ଦ୍ଦେଶ ଆଉ ପରାମର୍ଶ ଦେଇଛନ୍। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 29ତମ ତିରୋଧାନ ଦିବସ ଆଜି ପାଳନ କରାଯାଉଛି। ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧାନସଭା ପରିସନ୍ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବିଜୁବାବୁଙ୍କ ପ୍ରତିମୂର୍ତ୍ତିତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାଟି ବିଜୁ ପଟ୍ଟନାୟକଙ୍କର ପୁଣ୍ୟତିଥି ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ରାଜ୍ୟ ଲାଗି ତାଙ୍କର ଅବଦାନ ସବୁବେଳେ ସୁର୍ତା ହୋଇକରି ରହିବା। ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ବିଜୁବାବୁ ହେଉଛନ୍ ଓଡ଼ିଶାକେ ଭଲ ପାଉଥିବାର ଜଣେ ବ୍ୟକ୍ତିତ୍ୱ। ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଆଉ ସାହସିକତା ସମ୍କ ଲାଗି ପ୍ରେରଣାର ଉତ୍ସ ହୋଇକରି ରହିବା।
ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 29ତମ ଶ୍ରାଦ୍ଧବାର୍ଷିକୀ। ବିଜୁବାବୁ ବାସ୍ତବରେ ଏହିଭଳି ଜଣେ ମହାନ ଜନନାୟକ ଯିଏକି ଓଡ଼ିଶା ପାଇଁ ସ୍ୱପ୍ନ ଦେଖିଥିଲେ, ସଂକଳ୍ପ ନେଇ କାମ କରୁଥିଲେ ଏବଂ ତାଙ୍କର ସେହି ସଂକଳ୍ପକୁ ନେଇ ଆଜି ଆମ ସରକାର ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ କାମ ଆରମ୍ଭ କରିଛନ୍ତି। ତେଣୁ ନିଶ୍ଚିତ ଭାବରେ ଓଡ଼ିଶା ଗଠନରେ ତାଙ୍କର ଯେଉଁ ଅବଦାନ ଥିଲା ଏବଂ ଯେଉଁ ସ୍ୱପ୍ନ ବି ଅଧୁରା ରହିଯାଇଛି ଓଡ଼ିଶାକୁ ସମୃଦ୍ଧ ବନେଇବାରେ, ତାହା ଆମ ସରକାର ଆଜି ତାଙ୍କର ସେହି ସ୍ୱପ୍ନକୁ ପୂରା କରିବା ପାଇଁ ସଂକଳ୍ପ ନେଇଛନ୍ତି। ନିଶ୍ଚିତ ଭାବରେ ଓଡ଼ିଶା ସମୃଦ୍ଧ ଓ ଓଡ଼ିଶା ବନିବା ସହିତ ଓଡ଼ିଆଙ୍କର ସ୍ୱାଭିମାନ ବିଶ୍ୱ ଦରବାରରେ ପହଞ୍ଚିପାରିବ।
ଭୁବନେଶ୍ୱର ଜୟଦେବ ଭବନଠାରେ ବିଜୁ ପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ବେଲବୁଡ଼େ ମୁଲିଛି। ଏହି ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫୁ ମହିଳା ନେତୃତ୍ୱାଧୀନ ବିକାଶକେ ତହକାବାର ଆଉ ନାଗରିକ ଭାଗିଦାରୀକେ ବଢ଼ାବାର ଲାଗି ଆଜି ଆଉ ଆଇବାକାଲ ସାରା ଦେଶରେ ନାରୀ ଶକ୍ତି ବନ୍ଧନ ଦୌଡ଼ର ଆୟୋଜନ କରାଯାଇଛି। ଏହି ଅବସରରେ ଆଇବାକାଲ କଟକଠାରେ ଏହି ଦୌଡ଼ର ଆୟୋଜନ କରାଯିବା। ନିଦାନ ଯତ୍ନ ଲାଗି ପହିଲା ପଦକ୍ଷେପ ବାର୍ତ୍ତା ନେଇକରି ଆଜି ବିଶ୍ୱ ହେମୋଫିଲିଆ ଦିବସ ପାଳନ କରାଯାଉଛି। ଏହି ରୋଗଟି ଆକ୍ରାନ୍ତ ବ୍ୟକ୍ତିଙ୍କର ଶରୀରର କେନ୍ସି ଜାଗାନ ରକତ ବାହାରିଲେ ସହଜେ ବନ୍ଦ ନାଇଁ ହୁଏ। ସାରା ପୃଥିବୀର ଏହି ରୋଗ ବାବଦେ ସଚେତନତା ବଢ଼ାବାର ଲାଗି 17 ତାରିଖକେ ବିଶ୍ୱ ହେମୋଫିଲିଆ ଦିବସ ଭାବେ ପାଳନ କରାଯାଉଛି। 1999 April 17 ପହିଲା ଥର ଲାଗି ବିଶ୍ୱ ହେମୋଫିଲିଆ ମହାସଂଘର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲଙ୍କର ଜନ୍ମଦିନକେ ସମ୍ମାନ ଜନାଇକରି ଏହି ଦିବସ ପାଳନ କରାଯାଉଛି। ବଢ଼ତି ଖରାକେ ନଜରତି ରଖିକରି ସୁବର୍ଣ୍ଣପୁର ଜିଲ୍ଲାନ ଆଇବାକାଲଠାନୁ 22 ତାରିଖ ତକ ଆଉ ବଲାଙ୍ଗୀର ଜିଲ୍ଲାନ 21 ତାରିଖ ତକ ସବୁ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଆଉ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କେ ଛୁଟି ଘୋଷଣା କରାଯାଇଛି। ଏ ବାବଦେ ଜିଲ୍ଲାପାଳଙ୍କ ତରଫୁ ବିଜ୍ଞପ୍ତି ଜାରି କରାଯାଇଛି। ବଢ଼ତି ଖରାକେ ନଜରତି ରଖିକରି ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ଭିନ୍ ଭିନ୍ ଜାଗାନ ଜଳଛତର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଖରାନୁ ନିଜକେ ବଞ୍ଚାବାର ଲାଗି ସୁରକ୍ଷିତ ରହିବାର ସହିତ ଅତି ଦରକାରୀ କାମଥି ଘରୁ ନାଇଁ ବାହାରବାରକେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ଆଉ ମିଶନ ଶକ୍ତି ବିଭାଗ ତରଫୁ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଏହି ଅବସରରେ ଗୋଟିଏ ସଚେତନତା ରେଲି ମହିଳା ସଶକ୍ତିକରଣ ବାର୍ତ୍ତା ନେଇକରି ସହର ବୁଲିଥିଲା। ନୂଆପଡ଼ା ଜିଲ୍ଲାନ ଏ ବଛର ସିବିଏସ୍ଇ 10 ଶ୍ରେଣୀ ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଥିବା 10 ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ସଫଳତା ପାଇଥିବା ସବୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍। ପାଣିପାଗ। ରାଜ୍ୟ ତାପମାତ୍ରା ବଢ଼ବାର୍କେ ଲାଗିଛେ। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଖରାର ପ୍ରଭାବ ଅତ୍କାର ରହୁଛେ। ଆଇବା 24 ଘଣ୍ଟା ଭିତରେ ଜବର ଗରମ ଆଉ ଗୁଲଗୁଲି ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ 11 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲା ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ର ସବୁନୁ ଜହ 43.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେ ମୁଖ୍ୟ ଖବର ଫେର ଗାଏ। ରାଜ୍ୟସଭାର ନାରୀଶକ୍ତି ବନ୍ଦନ ଉପରେ ଜାରି ରହିଛି ଆଲୋଚନା। ଆଉ କିଛି ସମୟ ଉତ୍ତରୁ ହେବା ଭୋଟ। ଖରିଫ ଋତୁ ଲାଗି ସାରର ଉପଲବ୍ଧ ଆଉ ସୁଷମ ବଣ୍ଟନ ବାବଦେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଉ ବର୍ତ୍ତି ଖରାକେ ନଜରତି ରଖିକରି ବଲାଙ୍ଗୀର ଆଉ ସୁବର୍ଣ୍ଣପୁର ଜିଲ୍ଲାନୁ ଆଇବା କାଲିଠାନୁ ବନ୍ଦ ରହିବା ସବୁ ଶିକ୍ଷାନୁଷ୍ଠାନ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।